ନମସ୍କାର, ମୁଁ ଶଶିରେଖା ବେହେରା, ବରଗଡ ବିଟ କଲୋନୀ ସତବନରୁ ୱାର୍ଡରୁ କହୁଛି। ଆଉ ଆମର ଲେଟ୍ ନାଇଟ୍ ପର୍ଯ୍ୟନ୍ତ ଜଳ ଆସୁଛି, ଆଉ ଏକରେ ପାଣି ବି ଗୋଳିଆ ଆସୁଛି, ଆଉ ଗୋଟେ ଟାଇମ୍ ଜଳ ଆସୁଛି ଯିଏକି ରଖିପାରୁନୁ ଆମେ ଗୋଟେ ଟାଇମ୍ ବ୍ୟସ୍ତ ଭିତରେ। ଆଉ ପାଣିର ଟିକେ ସୁବିଧା କରିଦେଲେ ଆମେ ଆପଣଙ୍କ ଦୁଇ ବେଳା ପାଣି ଆସିଲେ ଆମେ ଆପଣଙ୍କ ପାଖରେ ଉପକୃତ ହେଇପାରିବୁ। ଆମ ଏରିଆରେ ଅଳିଆ ସଫା ହେଇପାରୁନଥିଲା, ଆମେ ବରଗଡ ଯୋଉ ଯାଇଥିଲୁ ଫାୟାର ମିଟିଂକୁ ସେଠି କମ୍ପ୍ଲେନ୍ କରିବା ଦ୍ୱାରା ଅଳିଆ ସଫା ହେଇଗଲା। ଧନ୍ୟବାଦ।